ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। 79ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆଉ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫୁ ଗଲାକାଲି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ଭାରତୀୟମ୍ର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ବିଭାଗ ତରଫୁ ହୋଇଥିବା ଘର ଘର ତିରଙ୍ଗା ଅଭିଯାନର ଫଟୋ ଆର୍ ଚିତ୍ରକଳା ପ୍ରଦର୍ଶନୀ କେଭିଲ୍ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ଆର୍ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱରଠାରେ ଆଇବା ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା, ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକକୁ ଜନାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫୁ ପଞ୍ଚାୟତ ସଭା ଲାଗି କୃତ୍ରିମ ବୁଦ୍ଧିମତା ଭିତ୍ତିକ ସଭାସାର ବ୍ୟବସ୍ଥା ଗଲାକାଲିନୁ ଦେଶର ସବୁ ପଞ୍ଚାୟତନୁ ଲାଗୁ କରାଯାଇଛି। ଏହି ବ୍ୟବସ୍ଥାଟି ଆଭାସୀ ଜରିଆ ପଞ୍ଚାୟତମାନଙ୍କର ଗ୍ରାମସଭାର ଅଲଗା ବୈଠକର ଆୟୋଜନ କରାଯାଇକରି ଟିକିନିକି ତଥ୍ୟ ରେକର୍ଡ କରାଯାଇପାରବା। ଜାତୀୟ ସ୍ତରରେ ନିଶାମୁକ୍ତ ଭାରତ ଅଭିଯାନ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ UGC ତରଫୁ ଚିଠି କରାଯାଇଛି। ଗଲାକାଲିନ ମୂଲ ହୋଇଥିବାର ଏହି ଅଭିଯାନଟି ଦୁଇଦିନ ତକ ଶିକ୍ଷାନୁଷ୍ଠାନ ପରିସରନୁ ଏତାକେ ଆୟୋଜନ କରାଯିବା ଲାଗି କୁହାଯାଇଛି। ଶିକ୍ଷାନୁଷ୍ଠାନ, ସୋସିଆଲ ମିଡିଆ, ଡିଜିଟାଲ ମିଡିଆ ଜରିଆ ଅଭିଯାନଟି ସାମିଲ ହେବାର୍କେ UGC ତରଫୁ ଅନୁରୋଧ କରାଯାଇଛି। ଆଇବା ହପ୍ତେ ଭିତରେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରାଯିବା ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍। ସେ କହିଛନ୍ତି ରାଜ୍ୟ ସରକାରଙ୍କ ତରଫୁ ପରିଚାଳନା କମିଟି ଲାଗି ସବୁ ପ୍ରକ୍ରିୟା ଶେଷ ହୋଇଛି। କମିଟି ଗଠନ ହେଲା ଉତରୁ ଗୋଟିଏ ଉଚ୍ଚସ୍ତରୀୟ କମିଟି ଜରିଏ ରତ୍ନଭଣ୍ଡାରର ସବୁ ଅଲଙ୍କାରର ଗନ୍ତିମନ୍ତି କରାଯିବା। ଗନ୍ତି କାନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଦୁଇଜଣ ବରିଷ୍ଠ ଅଧିକାରୀ ଭିଲ୍ ସାମିଲ ହେବା। ସେନ୍ତା ଆଇବା ରଥଯାତ୍ରା ଲାଗି ଖୁବ୍ ଜଲ୍ଦି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ବସ୍ବା ବୋଲି ଆଇନମନ୍ତ୍ରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରନୁ ଆଜ ନନ୍ଦୋତ୍ସବ ଆନନ୍ଦ ଉଲ୍ଲାସ୍ତି ପରମ୍ପରା ଅନୁସାରେ ହେବା। ମହାପ୍ରଭୁଙ୍କର ସନ୍ଧ୍ୟା ଆଳତି ନୀତି ସେ ସେବା ଋତୁରୁ ମହାଜନ ସେବାୟତମାନେ ରାମକୃଷ୍ଣ ଆର୍ ମଦନ ମୋହନଙ୍କୁ ଜଗମୋହନ ନ ଅବସ୍ଥାପିତ ହୋଇଥିବାର ଦୁଲିଥି ବିଜେ କରାବେ। ତାର ଋତୁରୁ ମୈଲମ ଆର୍ ଅଲଗା ନୀତି ସର୍ବା ଋତୁରୁ ପ୍ରଭୁ ଜଗନ୍ନାଥ ଆର୍ ଦେବୀ ସୁଭଦ୍ରାଙ୍କର ପାଶେ ଷଠୀ ଆର୍ ମାର୍କଣ୍ଡି ପୂଜା ହେବା। ଶ୍ରୀମନ୍ଦିରନୁ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ଗଲାକାଲି ଅଧାରାତିଥି ପାରମ୍ପରିକ ରୀତିନୀତି ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସର୍କିଟ୍ ହାଉସ୍ଠାରେ ବିଦ୍ୟାଳୟ ଆର୍ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର ଉପସ୍ଥିତି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଲାଗି ଛାତ୍ରଛାତ୍ରୀମାନଙ୍କୁ ମାହାଲିଆ ତାଲିମ ଦେବାର୍କେ ଜିଲ୍ଲା ପ୍ରଶାସନ ଆଉ ଦିଲ୍ଲୀର ଗୋଟିଏ ସଂସ୍ଥା ଭିତରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ପହିଲା କ୍ଷେପେ 50 ଓ 60 ଜଣ ଛାତ୍ରଛାତ୍ରୀଙ୍କୁ ଏଥିଲାଗି ବଛାଯିବା। ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କ ଚେଷ୍ଟାଥି ଜିଲ୍ଲାନୁ ମିଶନ ଆକାଂକ୍ଷା ନାଁଥି ତାକି ମୂଲ କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗଲାକାଲି ସୁବର୍ଣ୍ଣପୁର ଜିଲ୍ଲା ସନ୍ଥକବି ଭୀମଭୋଇଙ୍କର ସମାଧିପୀଠ ଆର୍ ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ କରିଛନ୍। ସନ୍ଥକବିଙ୍କର 175ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସରକାର ଏତାକେ ରାଜ୍ୟବ୍ୟାପୀ ପାଳନ କରବାର ସହିତେ ତାଙ୍କର ସାହିତ୍ୟ କୃତି କମ୍ପ୍ୟୁଟରୀକରଣ କରାଯିବା ବୋଲି ମନ୍ତ୍ରୀ କହିଛନ୍ତି। ସେନ୍ତା ପାତାଳୀ ଶ୍ରୀକ୍ଷେତ୍ରନୁ ଭବ୍ୟ ମନ୍ଦିର ତିଆର ଆର୍ ଏ ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ଜିଲ୍ଲା ପ୍ରଶାସନ ଆର୍ ମନ୍ଦିର ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କର ସାଙ୍ଗେ ମନ୍ତ୍ରୀ ଆଲୋଚନା କରିଛନ୍। ଏ ଅବସରରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମିନି ଷ୍ଟାଡିୟମ୍ଠାରେ ଗତକାଲି ସ୍ୱାଧୀନତା ଦିବସ ଅବସରରେ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ଭାରତୀୟମ୍ ହୋଇଯାଇଛି। କାର୍ଯ୍ୟକ୍ରମଟି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜିଲ୍ଲାର ସାମଗ୍ରିକ ବିକାଶ ସରକାରଙ୍କର ମୁଖ୍ୟ ଦାୟିତ୍ୱ ବୋଲିକରି କହିଛନ୍ତି। ଏ ଅବସରରେ ବୀରମହାରାଜପୁର ଉପଖଣ୍ଡ ଗ୍ରାମୀଣ କ୍ରୀଡ଼ା ଆର୍ ଖେଳାଳିମାନଙ୍କର ବିକାଶ ଲାଗି ଗୋଟିଏ ଷ୍ଟାଡିୟମ୍ ତିଆରି କରବାର୍କେ 14,50,00,000 ଟଙ୍କାର ଖାସ୍ ଆର୍ଥିକ ଅନୁଦାନ ଦେବାର୍କେ ମନ୍ତ୍ରୀ ଘୋଷଣା କରିଛନ୍। ପାଣିପାଗ ଦକ୍ଷିଣ ଓଡ଼ିଶା ଆର୍ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳନୁ ସୃଷ୍ଟି ହୋଇଥିବାର ଲଘୁଚାପ ବଲେ ରାଜ୍ୟର ବଡ଼ଭାଗୀ ଜାଗାନୁ ଘଡ଼ଘଡ଼ି ସହିତ ବର୍ଷା ଲାଗି ରହିଛି। ଆଇବା 19 ଆର୍ 27 ତାରିଖ ଆଉ 2 ଲଘୁଚାପ ହୋଇପାରେ। ଏତାର ପ୍ରଭାବଟି ରାଜ୍ୟ ଆହୁରି ଜବରନୁ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ କରି ଦିଆଯାଇଛି। ଏଥିନିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।